ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଷୋଡ଼ଶ ଅର୍ଥ କମିଶନ। 2026-31 ପଞ୍ଚବାର୍ଷିକ ଯୋଜନାରେ 12,56,148 କୋଟି ଟଙ୍କାର ଦାବି ଉପସ୍ଥାପନ କଲେ ରାଜ୍ୟ ସରକାର। ଆଗାମୀ ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତା 12 ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଜନଶୁଣାଣି ଅଭିଯୋଗର କାର୍ଯ୍ୟକାରିତା ନେଇ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ ଏବଂ ମାଟ୍ରିକ୍ ପରୀକ୍ଷା ନେଇ ଆସନ୍ତା 12 ତାରିଖରୁ ସମସ୍ତ ନୋଡାଲ୍ କେନ୍ଦ୍ରଗୁଡ଼ିକୁ ପଠାଯିବ ପ୍ରଶ୍ନପତ୍ର। ରାଜ୍ୟ ସରକାର 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୂପରେଖ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଅର୍ଥ କମିଶନର ଅଧ୍ୟକ୍ଷ ଅରବିନ୍ଦ ପନଗଢ଼ିଆ ଏବଂ ସଦସ୍ୟଙ୍କ ସହ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟର ବିଭିନ୍ନ ଆର୍ଥିକ ଏବଂ ଗଠନମୂଳକ ଦିଗ ଉପରେ ଆଲୋଚନା କରାଯାଇଛି। ବିକାଶମୂଳକ ଆବଶ୍ୟକତା ଏବଂ ତଦନୁଯାୟୀ ଆର୍ଥିକ କ୍ଷମତା ଓ ପ୍ରସ୍ତାବିତ ଆର୍ଥିକ ହସ୍ତାନ୍ତର ସମ୍ପର୍କରେ କମିଶନଙ୍କ ସହ ଆଲୋଚନା ହୋଇଛି। ଆଗାମୀ 26-31 ପଞ୍ଚବାର୍ଷିକ ଯୋଜନା ନେଇ ସରକାର କମିଶନଙ୍କ ନିକଟରେ 12,56,148 କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି। ସରକାର ଆଲୋଚନା ବୈଠକରେ ଉପସ୍ଥାପନ କରିଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ଟିକସ ଆୟରୁ ରାଜ୍ୟ ଭାଗକୁ 41%-50% ବୃଦ୍ଧି, ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ର ସରକାରଙ୍କ 100% ଅନୁଦାନ, ଟିକସର ଅଂଶକୁ 4.528%-4.864% ବୃଦ୍ଧି କରିବା ଆଦି ଅନ୍ତର୍ଭୁକ୍ତ। ସେହିଭଳି ସ୍ୱାସ୍ଥ୍ୟ, ଜଳଯୋଗାଣ, ପରିମଳ ଏବଂ ବାର୍ଦ୍ଧକ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ମଧ୍ୟ କମିଶନଙ୍କ ନିକଟରେ ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,
ଷୋଡ଼ଶ ଅର୍ଥ କମିଶନ ଫେବୃଆରୀ 4-7 ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଗସ୍ତରେ ଆସିଛନ୍ତି। ବିଶେଷ କରିକି ଓଡ଼ିଶା ରାଜ୍ୟର ଅର୍ଥନୈତିକ ସ୍ଥିତି ସହିତ ଆମର ଗ୍ରୋଥ ଏବଂ ତା ସହିତ ଡେଭଲପମେଣ୍ଟ କାମକୁ ଅନୁଧ୍ୟାନ କରିବା ସହିତ ଆଗାମୀ ଦିନରେ ଓଡ଼ିଶା କିଭଳି ଭାବରେ ଯେଉଁ କ୍ଷେତ୍ରରେ ଆମର କମ୍ ଅଛି ତା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇ ଆଗାମୀ ଦିନରେ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ ନେବାର ଚିନ୍ତା ମଧ୍ୟ ସେଥିରେ ରଖାଯାଇଛି।
ଅପରାହ୍ନରେ ଅର୍ଥ କମିଶନଙ୍କ ସଦସ୍ୟଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚିତ ପ୍ରତିନିଧି, ଟ୍ରେଡ୍ ୟୁନିୟନ୍ର ସଦସ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ ଗତ ମଙ୍ଗଳବାରଠାରୁ ଓଡ଼ିଶାକୁ 4-ଦିନିଆ ଗସ୍ତରେ ଆସିଛନ୍ତି। ବିଧାନସଭାର ଆଗାମୀ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆସନ୍ତା 12 ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଗୃହକୁ ସୁରୁଖୁରୁରେ ପରିଚାଳନା ପାଇଁ ବାଚସ୍କତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇ ମତ ବିନିମୟ କରିବେ। ସୂଚନାଯୋଗ୍ୟ, ଆସନ୍ତା 13 ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। 17 ତାରିଖରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ଏହି ଅଧିବେଶନରେ 28ଟି କାର୍ଯ୍ୟଦିବସ ରହିଛି। ଗଞ୍ଜାମ ଜିଲ୍ଲା ହିଲପାଟଣା ସଂସ୍କୃତି ଭବନ ପରିସରରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିରକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ 1,316 ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ନିମନ୍ତେ 94,47,200 ଟଙ୍କା ପ୍ରଦାନ କରାଯାଇଛି। ସେହିପରି ମୋଟ 2,617 ଜଣ ହିତାଧିକାରୀଙ୍କୁ 9,94,92,200 ଟଙ୍କା ବ୍ୟାଙ୍କ ଖାତାକୁ ପଠାଯିବା ନେଇ ସୂଚନା ମିଳିଛି। ଏହି ଶିବିରରେ 300 ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ପରିଚୟପତ୍ର ଏବଂ 500 ଜଣଙ୍କୁ ଓଡ଼ିଶା ଅଣସଂଗଠିତ ସାମାଜିକ ସୁରକ୍ଷା ଅଧୀନରେ ପରିଚୟପତ୍ର ପ୍ରଦାନ କରାଯାଇଛି। ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଆସନ୍ତା 10 ତାରିଖରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଔଷଧ ବଣ୍ଟନ କରାଯିବ। 17 ତାରିଖରେ ମଧ୍ୟ କୃମିନାଶକ ଔଷଧ ବଣ୍ଟନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟର ମୋଟ 1,46,00,000 ବାଳକ ବାଳିକା ଏବଂ 17,00,000ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଔଷଧ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶିକା ସଂଯୁକ୍ତା ସାହୁଙ୍କ କହିବା ଅନୁଯାୟୀ ଜାତୀୟ କୃମିନାଶକ ଦିବସ ଅଭିଯାନ ସମୟରେ ଶିଶୁ ଏବଂ ମହିଳାଙ୍କୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବୟସ ଅନୁଯାୟୀ ଔଷଧ ପ୍ରଦାନ କରାଯିବ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ଶୈଶବ ଦୃଷ୍ଟିବାଧିତକୁ ରୋକିବା ପାଇଁ ଚଳିତ ମାସରେ ନିୟମିତ ଭାବେ 9-5 ବର୍ଷ ବୟସର ପିଲାଙ୍କୁ ଭିଟାମିନ୍ ଏ ଡୋଜ୍ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଜନଶୁଣାଣି ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ସହିତ ଏହାର କାର୍ଯ୍ୟକାରିତା ନେଇ ବିଳମ୍ବ ଘଟିଲେଣି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗର ବିଭାଗୀୟ ମୁଖ୍ୟ ପୁଲିସ୍ ମହାନିର୍ଦ୍ଦେଶକ, କମିଶନର, ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି। ଅବହେଳା ପ୍ରଦର୍ଶନକାରୀଙ୍କ ବିରୋଧରେ ଓଡ଼ିଶା ବେସାମରିକ ସେବା ନିୟମ 1962 ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଅନେକ ଅଭିଯୋଗର ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ ପରିଲକ୍ଷିତ ହେଉଛି। ଏହାଦ୍ୱାରା ଅଭିଯୋଗକାରୀମାନେ ସମାନ ଅଭିଯୋଗ ଧରି ବାରମ୍ଭାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି। ତେଣୁ ସମସ୍ୟାର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏପରି ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା 21 ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ 12 ତାରିଖରୁ ନୋଡାଲ୍ କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ସ୍ୱତନ୍ତ୍ର ସିରିଏଲ୍ ନମ୍ଘର ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ହେଲେ କ୍ରମାଙ୍କ ନମ୍ଘର ଆଧାରରେ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇପାରିବ। ସୂଚନା ଅନୁଯାୟୀ 12-19 ତାରିଖ ମଧ୍ୟରେ ସମସ୍ତ ନୋଡାଲ୍ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ଚାରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ମୋଟ 172 ଟିମ୍ ଏଥିପାଇଁ ଗଠନ କରାଯାଇଛି। ଚଳିତ ବର୍ଷ 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ରରେ 520,649 ଜଣ ପରୀକ୍ଷା ଦେବେ। ଏ ସମ୍ପର୍କରେ ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି,
ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବା ବାର୍ଷିକ ଉଚ୍ଚ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2025, ମଧ୍ୟମା ପରୀକ୍ଷା 2025, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2025 ଆମର ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଏହି ମାସ 21 ତାରିଖରୁ ଆରମ୍ଭ ହେବ ଏବଂ ଏହା ମାର୍ଚ୍ଚ ମାସ 6 ତାରିଖ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବ। ମୋର କୁନି କୁନି ପିଲାମାନଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ପିଲାମାନେ ଯେମିତି ପରୀକ୍ଷା ସବୁବର୍ଷ ହୁଏ ସେମିତି ଆପଣଙ୍କର ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ଯାଇକି ପହଞ୍ଚି ଯାଆନ୍ତୁ ଏବଂ 21 ତାରିଖରୁ 6 ତାରିଖ ଭିତରେ ଦିନେ ଦିନେ ବ୍ୟବଧାନରେ ପରୀକ୍ଷା ରଖାଯାଇଛି, 6 ଯେଉଁ ବିଷୟ ଅଛି ଠିକ୍ ଭାବରେ ପରୀକ୍ଷା ଦିଅନ୍ତୁ।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ଅଷ୍ଟମ ଅଧିବେଶନ ଅନୁଷ୍ଠିତ ହୋଇଛି। ସମିତି ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। ଶିକ୍ଷା, ପାନୀୟ ଜଳ, କୃଷି, ଉଦ୍ୟାନ ବିଭାଗ, ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ୱର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଏକ ସାଇକେଲ ଓ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ସଚିନ ପାୱାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ମହିଳା ପୁଲିସ୍ କର୍ମଚାରୀ ପ୍ରମୁଖ ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ବେଟି ବଚାଓ ବେଟି ପଢ଼ାଓ ଉପରେ ସଚେତନତା ସୃଷ୍ଟି କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଆସନ୍ତା ମାସ 8 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉଦ୍ଯାପିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଜାତୀୟ ସେବା ଯୋଜନା ଶାଖା ଏନ୍ଏସ୍ଏସ୍ର ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ 270 ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଶିକ୍ଷା ସଂସ୍ଥାନ ଆଦି ପରିଭ୍ରମଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଦର୍ଶନୀରେ ଭାରତ ସମେତ ଜର୍ମାନୀ, ଇଂଲଣ୍ଡ, ଭିଏତନାମ, ସାଉଥକୋରିଆ ଆଦି ଦେଶର ଶିଶୁ ଚିତ୍ରଶିଳ୍ପୀମାନଙ୍କର ଚିତ୍ରକଳା ପ୍ରଦର୍ଶନ କରାଯାଉଛି। ଇଣ୍ଡିଆନ୍ ଫୁଟବଲ ଲିଗ୍ ପ୍ରତିଯୋଗିତାରେ ଆଜି ଓଡ଼ିଶା ଏଫ୍ସି ଏବଂ ଏଫ୍ସି ଗୋଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୋଆର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପଏଣ୍ଟ ତାଲିକାରେ ଏଫ୍ସି ଗୋଆ ଏପର୍ଯ୍ୟନ୍ତ ତୃତୀୟ ସ୍ଥାନରେ ରହି ପ୍ଲେ ଅଫ୍ର ନିକଟତର ହୋଇଥିବା ବେଳେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। କଟକ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତା 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ପୁଲିସ୍ ସେବା ଭବନରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଆସନ୍ତାକାଲି ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚବେ ଏବଂ 8 ତାରିଖ ଶନିବାର ଦିନ ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କରିବେ। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହାପରେ 3 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। 2 ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସ୍ଥିତି ନେଇ ଜଗତସିଂହପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ, ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଷୋଡ଼ଶ ଅର୍ଥ କମିଶନ। 2026-31 ପଞ୍ଚବାର୍ଷିକ ଯୋଜନାରେ 12,56,148 କୋଟି ଟଙ୍କାର ଦାବି ଉପସ୍ଥାପନ କଲେ ରାଜ୍ୟ ସରକାର। ଆଗାମୀ ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତା 12 ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଜନଶୁଣାଣି ଅଭିଯୋଗର କାର୍ଯ୍ୟକାରିତା ନେଇ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ ଏବଂ ମାଟ୍ରିକ୍ ପରୀକ୍ଷା ନେଇ ଆସନ୍ତା 12 ତାରିଖରୁ ସମସ୍ତ ନୋଡାଲ୍ କେନ୍ଦ୍ରଗୁଡ଼ିକୁ ପଠାଯିବ ପ୍ରଶ୍ନପତ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।